ମୁଁ ବାସିନି ମଲ୍ଲିକ କହୁଥିଲି ଶୁକବିହାରରୁ। ଆମର ମେନ୍ କଥା ହେଉଛି ସୋରିଷ ଯାଇନି, ଆମ ସାହିକି ଆସିନି, ଆମେ ବେଶୀ ହଇରାଣ ହେଉଛୁ। ଏଗାରଟା ଗଳି ଆମ ସାହିରେ ରହିଯାଇଛି ବାସି, ଆଉ ସେଇଥିପାଇଁ ଆମେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛୁ, କରିପାରୁନୁ। ଆମେ ସାର୍ ମାନେ ବି ହେଲେ ବହୁତ ଆସିକି ମାନେ ଆମେ ବି ବହୁତ ଜାଗାକୁ ଗଲୁଣୁ, ଏମିତିକି ଆଉ ମନ୍ତ୍ରୀ ପାଖକୁ ଆମେ ଗଲୁଣୁ, ଆମ ସାହିରେ କରାଯାଉନି। ଆମେ ତାହେଲେ ଆମେ ଶୁକଧାରରେ ରହିଯାଇଛୁ। ଆପଣ ଯଦି ଦୟାକରି ସବୁ ସମାଧାନ କରିଦେବେ ଆମେ ଉପକୃତ ହେବୁ ଆଉ।